ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏଲ୍ଏଲ୍ବି ପାଠ୍ୟକ୍ରମରେ ମନୁସ୍କୃତି ସାମିଲ କରିବା ପ୍ରସ୍ତାବକୁ ଖାରଜ କଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ। ସମ୍ଭିଧାନର ମୂଲ୍ୟବୋଧ ବଜାୟ ରଖିବାକୁ ସରକାର ପ୍ରତିଶ୍ରତିବଦ୍ଧ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନେପାଳର ଚିତୱାନରେ ନଦୀ ମଧ୍ୟକୁ ଖସିପଡ଼ି ବସ୍ରେ 60 ଜଣ ନିଖୋଜ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅସୁସ୍ଥ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଦିଲ୍ଲୀ ଏମ୍ସର ସୂଚନା। ଏଣିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ନିଯୁକ୍ତି ପାଇବେ ପୂର୍ବତନ ଅଗ୍ନିବୀର, ଏବଂ ଶ୍ରୀଲଙ୍କା ବିପକ୍ଷ ଟି20 ସିରିଜ୍ ପାଇଁ ଖେଳସୂଚୀ ଘୋଷଣା କଲା ବିସିସିଆଇ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମନୁସ୍କୃତିକୁ ଏଲ୍ଏଲ୍ବି ପାଠ୍ୟକ୍ରମରେ ସାମିଲ କରିବା ପ୍ରସ୍ତାବକୁ ଖାରଜ କରିଦେଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ କମିଟି ପକ୍ଷରୁ ଏଭଳି କୌଣସି ପ୍ରସ୍ତାବକୁ ସମର୍ଥନ କରାଯାଇ ନାହିଁ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୁଳପତି ଯୋଗେଶ ସିଂଙ୍କ ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, କୁଳପତିଙ୍କ ସୂଚନା ଅନୁଯାୟୀ ମନୁସ୍କୃତିକୁ ଏଲ୍ଏଲ୍ବି ପାଠ୍ୟକ୍ରମରେ ସାମିଲ କରିବା ପ୍ରସ୍ତାବକୁ ବିଶ୍ୱବିଦ୍ୟାଳୟ ପ୍ରତ୍ୟାଖ୍ୟାନ କରିଛି। ଶ୍ରୀ ପ୍ରଧାନ କହିଛନ୍ତି, ସରକାର ସମ୍ଭିଧାନର ମୂଲ୍ୟବୋଧ ବଜାୟ ରଖିବାକୁ ପ୍ରତିଶ୍ରତିବଦ୍ଧ ଏବଂ କୌଣସି ବିବାଦୀୟ ସୂଚନା ଅନ୍ତର୍ଭୁକ୍ତ କରିବାର ପ୍ରଶ୍ନ ଉଠୁନାହିଁ। ନେପାଳର ଚିତୱାନ ଖମନଠାରେ ତ୍ରିଶୁଳୀ ନଦୀରେ 2ଟି ବସ୍ ଭାସିଯାଇ 60 ଜଣ ଯାତ୍ରୀ ନିଖୋଜ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ 7 ଜଣ ଭାରତୀୟ ଥିବା ସୂଚନା ମିଳିଛି। ଆଜି ବଡ଼ି ଭୋରୁ ଯାତ୍ରୀମାନଙ୍କୁ ନେଇ 2ଟି ବସ୍ ତ୍ରିଶୁଳୀ ନଦୀ ପାର ହେଉଥିବା ବେଳେ ଚିତୱାନ ଜିଲ୍ଲାର ନାରାୟଣଘାଟ ମଗଲିଙ୍ଗ ମାର୍ଗରେ ଭୂସ୍ଖଳନ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। 2ଟି ବସ୍ରେ ପାଖାପାଖି 65ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ସେଠାକାର ମୁଖ୍ୟ ଜିଲ୍ଲା ଅଧିକାରୀ କହିଛନ୍ତି, ସକାଳ ପ୍ରାୟ 3:30 ବେଳେ ବସ୍ 2ଟି ନଦୀ ମଧ୍ୟକୁ ଖସିପଡ଼ିଥିଲା। ନେପାଳ ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗଣପତି ଡିଲକ୍ସ ନାମକ ଏକ ବସ୍ କାଠମାଣ୍ଡୁରୁ 41 ଜଣ ଯାତ୍ରୀଙ୍କୁ ନେଇ ରାଉତହାଟ ଯାଉଥିବା ବେଳେ ଆଞ୍ଜେଲ ଡିଲକ୍ସ ବସ୍ଟି କାଠମାଣ୍ଡୁରୁ 24 ଜଣ ଯାତ୍ରୀଙ୍କୁ ନେଇ ବୀରଗଞ୍ଜ ଯାଉଥିଲା। ଏହି ଯାତ୍ରୀଙ୍କ ମଧ୍ୟରେ 7 ଜଣ ଭାରତୀୟ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣା ପରେ ନେପାଳ ପୁଲିସ୍ ପକ୍ଷରୁ ପ୍ରଶିକ୍ଷଣପ୍ରାପ୍ତ ବୁଡ଼ାଳିମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଅପରପକ୍ଷରେ ଭୂସ୍ଖଳନ ଘଟିଥିବା ସ୍ଥାନକୁ ସଫା କରି ପୁନଃ ଯୋଗାଯୋଗକ୍ଷମ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ଇତିମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତ୍ୱରିତ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅସୁସ୍ଥ ଥିବା ଜଣାପଡ଼ିଛି। ଗତକାଲି ଅସୁସ୍ଥ ଅନୁଭବ କରିବାରୁ ଶ୍ରୀ ସିଂଙ୍କୁ ଦିଲ୍ଲୀର ଅଖିଳ ବିଜ୍ଞାନ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରେ ଭର୍ତ୍ତି କରାଯାଇଛି। ଏବେ ଶ୍ରୀ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ତାଙ୍କୁ ଚିକିତ୍ସା କରୁଥିବା ଏମ୍ସର ଡାକ୍ତରୀ ଦଳ କହିଛନ୍ତି। ଦେଶରେ ଆତ୍ମହତ୍ୟା ରୋକିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ସ୍ଥିତି ଜଣାଇବାକୁ କହିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କୁ ସରକାରୀ ଓକିଲ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରାଯିବ ବୋଲି କହିଛନ୍ତି। ସତ୍ୟପାଠରେ ଅଭିଯୋଗର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦିଆଯିବ। ଆସନ୍ତା 4 ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରାଯିବ। ଶିଶୁଙ୍କ ଆତ୍ମହତ୍ୟା ବିଷୟକୁ ଏକ ଗମ୍ଭୀର ପ୍ରସଙ୍ଗ ଭାବେ ବିଚାର କରି ଅଦାଲତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଶରେ ଏଭଳି ଘଟଣାକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀରେ ପୂର୍ବତନ ଅଗ୍ନିବୀରମାନଙ୍କୁ ନିଯୁକ୍ତି ଦିଆଯିବ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ସିଆଇଏସ୍ଏଫ୍ର ମହାନିର୍ଦ୍ଦେଶକ ନୀନା ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏ ସଂକ୍ରାନ୍ତରେ ସିଆଇଏସ୍ଏଫ୍ ସମସ୍ତ ବ୍ୟବସ୍ଥା କରିଛି। ସଶସ୍ତ ବାହିନୀରେ ପୂର୍ବତନ ଅଗ୍ନିବୀରମାନଙ୍କୁ 10% ସଂରକ୍ଷଣ ଦିଆଯିବ ଏବଂ ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରେ ମଧ୍ୟ ରିହାତି ଦିଆଯିବ ବୋଲି ସେ କହିଛନ୍ତି। ସୀମା ସୁରକ୍ଷା ବଳର ମହାନିର୍ଦ୍ଦେଶକ ନୀତିନ ଅଗ୍ରୱାଲ କହିଛନ୍ତି, ଏହାଠାରୁ ଭଲ ଆଉ କିଛି ହୋଇପାରିବ ନାହିଁ। ଏହା ସମାଜର ସମସ୍ତ ବର୍ଗଙ୍କୁ ଲାଭାନ୍ୱିତ କରିବ। ଆଇନଗତ ଭାବରେ ବିବାହିତ ହୋଇନଥିବା ମହିଳାଙ୍କ ସହ ରହୁଥିବା ଲିଭ୍ ଇନ୍ ପାର୍ଟନରଙ୍କୁ ନିଷ୍ଠୁରତା ଅପରାଧ ପାଇଁ ଭାରତୀୟ ଦଣ୍ଡବିଧି ଆଇନର ଧାରା 498 ଏ ଅନୁଯାୟୀ ଦଣ୍ଡ ଦିଆଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ଅଭିଯୋଗକାରୀ ମହିଳାଙ୍କ ଲିଭ୍ ଇନ୍ ପାର୍ଟନର ଏବଂ ଆବେଦନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବା ପରେ କୋର୍ଟ ଏହି ଆଦେଶ ଦେଇଛନ୍ତି। ଭାରତୀୟ ଦଣ୍ଡ ସଂହିତା ଆଇପିସିର ଧାରା 498 ଏ ଜଣେ ମହିଳାଙ୍କ ପ୍ରତି ତାଙ୍କ ସ୍ୱାମୀ କିମ୍ବା ଶାଶୁଘର ଲୋକଙ୍କ ଦ୍ୱାରା ହେଉଥିବା ନିଷ୍ଠୁରତା ସହ ଜଡ଼ିତ। ଆବେଦନକାରୀ 2023 ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ଲିଭିନ୍ରେ ରହିବା ସମୟରେ ମହିଳାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ।
लेकिन अब ऐसा नहीं,
FIR करना आसान नहीं,
आसान बन गया। अब
पता नहीं जांच में कुछ हो भी रहा है या नहीं,
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे? वो
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी,
ये सुधारवादी है, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय, पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान, न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू, आजाद भारत अपने कानून।
ଭାରତ ଓ ଭୁଟାନ ଜଳବାୟୁ ପରିବର୍ତ୍ତନ, ବାୟୁ ଗୁଣବତ୍ତା, ଜଙ୍ଗଲ, ବନ୍ୟପ୍ରାଣୀ ପରିଚାଳନା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସହମତ ହୋଇଛନ୍ତି। ଭୁଟାନର ଶକ୍ତି ଓ ପ୍ରାକୃତିକ ସମ୍ଭଳ ମନ୍ତ୍ରୀ ଜେମ୍ ସେରିଂ ଓ ତାଙ୍କ ସହ ଆସିଥିବା ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ଜଙ୍ଗଲ ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂଙ୍କ ସହ ଏନେଇ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ଦେଶ ବିଭିନ୍ନ ବିଶ୍ୱ ସମସ୍ୟା ସମେତ ଭାରତ ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି। ଉଭୟ ଦେଶ ମଧ୍ୟରେ ସମାନ ଭୌଗୋଳିକ ସ୍ଥିତି, ଜଳବାୟୁ ଏବଂ ଅନ୍ୟ କେତେକ କ୍ଷେତ୍ରରେ ସମାନତା ରହିଥିବାରୁ ଉଭୟ ଦେଶ ପରସ୍କରର ସହଯୋଗ କରିପାରିବା ନେଇ ଏକମତ ପ୍ରକାଶ ପାଇଛି। ଅମରନାଥ ତୀର୍ଥଯାତ୍ରା ପାଇଁ ଆଜି ଜମ୍ମୁର ଭଗବତୀନଗର ମୂଳ ଶିବିରରୁ 4,434 ଜଣ ଶ୍ରଦ୍ଧାଳୁ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। 165 ଦଳରେ ଏହି ତୀର୍ଥଯାତ୍ରାମାନେ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରେ 3,330 ଜଣ ପୁରୁଷ, 915 ଜଣ ମହିଳା, 28 ଜଣ ପିଲା, 133 ଜଣ ସାଧୁ ଏବଂ 28 ଜଣ ସାଧ୍ୱୀ ଅଛନ୍ତି। ଦେଶରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକୁ ଜାତୀୟ ପୁରସ୍କାର ପାଇଁ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ ଆବେଦନପତ୍ର ଆହ୍ୱାନ କରିଛି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକୁ ଉତ୍ସାହିତ କରିବା। ଏହି ପୁରସ୍କାର ନିମନ୍ତେ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ଜରିଆରେ ଆବେଦନ କରାଯାଇପାରିବ। ପ୍ରତ୍ୟେକ ବର୍ଷ ଡିସେମ୍ବର 3 ତାରିଖ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ, ସଂଗଠନ, ସଂସ୍ଥା, ରାଜ୍ୟ ଏବଂ ଜିଲ୍ଲାଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସାମରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ 84 ଜଣଙ୍କର ମୃତ୍ୟୁ ଘଟିଛି। 26 ଜିଲ୍ଲାର ପ୍ରାୟ 2,500 ଅଧିକ ଗାଁ ଏହି ବନ୍ୟାରେ ପ୍ରଭାବିତ ହୋଇଛି। 39,000 ହେକ୍ଟରରୁ ଅଧିକ ଚାଷ ଜମି ବନ୍ୟାଜଳରେ ନଷ୍ଟ ହୋଇଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜିଲ୍ଲାର 6 ରାଜସ୍ୱ ଅଞ୍ଚଳ ଅନ୍ତର୍ଗତ 184 ଗ୍ରାମ ଏବେ ମଧ୍ୟ ଜଳବନ୍ଦୀ ହୋଇ ରହିଛି। ରାଜ୍ୟର କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟାରେ ଏପର୍ଯ୍ୟନ୍ତ 10 ଗଣ୍ଡା ସମେତ 174 ପ୍ରାଣୀଙ୍କ ମୃତ୍ୟୁ ଘଟିଛି। ନିଟ୍ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରାକେଶ ରଞ୍ଜନ ଓରଫ ରକି ନାମକ ଜଣେ ବ୍ୟକ୍ତିକୁ ସିବିଆଇ ଗିରଫ କରିଛି। ତାଙ୍କୁ 10 ପାଇଁ ସିବିଆଇ ହେପାଜତକୁ ପଠାଯାଇଛି। ରକି ଏହି ରାକେଟ୍ର ଅନ୍ୟ ଜଣେ ପ୍ରମୁଖ ବ୍ୟକ୍ତି ସଞ୍ଜୀବ ମୁଖିଆଙ୍କ ସହ ଏହି ଦୁର୍ନୀତିରେ ଜଡ଼ିତ ଥିବା ଜଣାପଡ଼ିଛି। ସେ 2 ଧରି ଏହିଭଳି ଦୁର୍ନୀତିରେ ଜଡ଼ିତ ରହିଛି। ରଞ୍ଜନ ଓରଫ ରକିକୁ ଗିରଫ କରାଯିବା ଦ୍ୱାରା ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇକୁ ଅଧିକ ସୂଚନା ମିଳିପାରିବା ନେଇ ସମ୍ଭାବନା ପ୍ରକାଶ ପାଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଶ୍ରୀଲଙ୍କା ବିପକ୍ଷ ଆଗାମୀ T20 ସିରିଜ୍ ପାଇଁ ଖେଳସୂଚୀ ଜାରି କରିଛି। ଜୁଲାଇ 26, 27 ଏବଂ 29 ତାରିଖରେ ପାଲକେଲା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ 3 T20 ମ୍ୟାଚ୍ ଖେଳାଯିବ। ପରେ ଅଗଷ୍ଟ 1, 4 ଏବଂ 7 କଲମ୍ବୋର ଆର୍ ପ୍ରେମଦାସ ଆନ୍ତର୍ଜାତିକ ଷ୍ଟାଡିୟମରେ 3 ଦିନିକିଆ ମ୍ୟାଚ୍ ଖେଳାଯିବ। ଚଳିତ ମାସ 22 ତାରିଖରେ ଭାରତୀୟ ଦଳ ଶ୍ରୀଲଙ୍କାରେ ପହଞ୍ଚବ। ଏଲ୍ଏଲ୍ବି ପାଠ୍ୟକ୍ରମରେ ମନୁସ୍କୃତି ସାମିଲ କରିବା ପ୍ରସ୍ତାବକୁ ଖାରଜ କଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ। ସମ୍ଭିଧାନର ମୂଲ୍ୟବୋଧ ବଜାୟ ରଖିବାକୁ ସରକାର ପ୍ରତିଶ୍ରତିବଦ୍ଧ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନେପାଳର ଚିତୱାନରେ ନଦୀ ମଧ୍ୟକୁ ବସ୍ ଖସିପଡ଼ି 60 ଜଣ ନିଖୋଜ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅସୁସ୍ଥ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଦିଲ୍ଲୀ ଏମ୍ସର ସୂଚନା।